ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହୋଇଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। 6ଟା ପ୍ରସ୍ତାବକେ ମିଲ୍ଲା ମଞ୍ଜୁରୀ। ଛତିଶଗଡ଼ ତେଲେଙ୍ଗାନା ସିମ୍ନାନ ସୁରକ୍ଷା ବାହିନୀ ସାଙ୍ଗେ ଗୁଲି ମରାମରିଥି 31 ଜଣ ନକ୍ସଲଙ୍କର ମୃତ୍ୟୁ। ଆଉ ଅପରେସନ୍ ସିନ୍ଦୁରର ସଫଳତା ଉତ୍ତରୁ ଭୁବନେଶ୍ୱରଠାରେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ହେଲା ମୂଲ। ଏଥର ପୁରା ଖବର। ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଆଜି ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍। ରାଷ୍ଟ୍ରପତି ଭବନର ଆୟୋଜିତ ଶପଥ ସମାରୋହଟି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍। ଆଇବା ନଭେମ୍ବର 24 ତକ ଜଷ୍ଟିସ୍ ଗବାଇ ପ୍ରଧାନ ବିଚାରପତି ଦାୟିତ୍ୱଥି ରହିବେ। ଶପଥ ସମାରୋହଟି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ସୁପ୍ରିମକୋର୍ଟର ବିଚାରପତିମାନେ ଉପସ୍ଥିତ ଥିଲେ। ଜଷ୍ଟିସ୍ ଗବାଇ 2003 ନଭେମ୍ବର 14 ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। 2019 ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଗଲାକାଲ ପ୍ରଧାନ ବିଚାରପତି ପଦନୁ ଅବସର ନେଇଥିବାରୁ ଜଷ୍ଟିସ୍ ଗବାଇ ଆଜି ଦାୟିତ୍ୱ ସମ୍ଭାଳିଛନ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଘର ପ୍ରତିରକ୍ଷା ସଚିବ ଅଜୟ କୁମାରଙ୍କୁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍। କାର୍ମିକ ମନ୍ତ୍ରଣାଳୟର ସୂଚନା ଅନୁସାରେ ଶ୍ରୀ କୁମାର ଦାୟିତ୍ୱ ନେବାର ଦିନୁ ହିଁ ତାଙ୍କର କାର୍ଯ୍ୟକାଳ ମୂଲ ହେବା। 1985 ବ୍ୟାଚ୍ ଅବସରପ୍ରାପ୍ତ କେରଳ କ୍ୟାଡର ପ୍ରଶାସନିକ ଅଧିକାରୀ ଶ୍ରୀ କୁମାର ଅଗଷ୍ଟ 2019 ଅକ୍ଟୋବର 2022 ତକ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ତୁଲାଇଛନ୍। ଉତ୍ତରପ୍ରଦେଶନ ଦେଶର 6 ସେମି କଣ୍ଡକ୍ଟର ୟୁନିଟ୍ ସ୍ଥାପନା କରବାରକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାଥି ଆଜି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଥି ମଞ୍ଜୁରୀ ମିଳିଛି। ଏ ବାବଦେ ସୂଚନା ଦେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଏଚ୍ସିଏଲ୍ ଆଉ ଫଙ୍କସନକର କମ୍ପାନୀର ମିଳିତ ଉଦ୍ୟମଥି ହେବାରକେ ଥିବା ଏ ନୂଆ ୟୁନିଟ୍ 3,700 କୋଟି ପୁଞ୍ଜିନିବେଶ ଆନ୍ବା। ମୁଖ୍ୟମନ୍ତ୍ରୀ ମୋହନ ଚଳମାଝୀଙ୍କ ଅଧ୍ୟକ୍ଷତାଥି ଆଜି ବେଲବୁଡ଼େ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି। ଲୋକସେବା ଭବନର ହୋଇଥିବା ଏହି ବୈଠକଥି ଅନୁସୂଚିତ ଜାତି ଜନଜାତି ଆଉ ପଛୁଆ ବର୍ଗର ଉନ୍ନୟନ ବିଭାଗ ସହିତ ଭିନ୍ ଭିନ୍ ବିଭାଗର 6 ପ୍ରସ୍ତାବକେ ଅନୁମୋଦନ ମିଳିଥିବାର ଜଣାପଡ଼ିଛି। ଆଉ କିଛି ସମୟ ଉତ୍ତରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୈଠକ ବାବଦେ ଗଣମାଧ୍ୟମକେ ସୂଚନା ଦେବେ ବୋଲି ଜଣାପଡ଼ିଛି। ଛତିଶଗଡ଼ ତେଲେଙ୍ଗାନା ସିମ୍ନା କୁରଗୁଟାଲୁ ପାହାଡ଼ ଇଲାକାନ ଆଜି ସୁରକ୍ଷା ବାହିନୀ ଆଉ ନକ୍ସଲବାଦୀଙ୍କ ଗୁଲି ମରାମରିଥି 31 ଜଣ ନକ୍ସଲଙ୍କର ଜୀବନ ଯାଇଛି। ବହୁତ ବଛର ହେଲା ଏ ଘାଟି ଇଲାକା ପିଏଲ୍ଜିଏ ବାଟାଲିୟନ୍, ଡିକେଏସ୍ଜେଡ୍ସି, ଟିଏସ୍ସି, ଆର୍ସିଆର୍ସି ବାଗିର ବଡ଼ ବଡ଼ ନକ୍ସଲବାଦୀ ସଂଗଠନମାନଙ୍କର ଗଡ଼ ସାଜିଥିଲା। 2026 31 ମାର୍ଚ୍ଚ ତକ ଭାରତକେ ନକ୍ସଲମୁକ୍ତ କରବାର ଲକ୍ଷ୍ୟ ନେଇକରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତରଫୁ ମୂଲ ହୋଇଥିବା ଅଭିଯାନଟି ଗଲା 21 ହେଲା କୁରଗୁଟାଲୁ ପାହାଡ଼ନ ସୁରକ୍ଷା ବାହିନୀ ଯବାନମାନେ ଅପରେସନ୍ ଚଳାଇଥିଲେ। ଆଜି ପୁରା ଇଲାକାନୁ ନକ୍ସଲମାନଙ୍କର ସଫେଇ କରାଯାଇଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମଟି ସୂଚନା ଦେଇଛନ୍। ରାଜ୍ୟ ସରକାର ବିଦ୍ୟୁତ୍ ଚାଳିତ ଗାଡ଼ି ଇଭି ଚାର୍ଜିଂ କେନ୍ଦ୍ର ସ୍ଥାପନା ଆଉ ସୌରଚାଳିତ ବିଦ୍ୟୁତ୍ ଉତ୍ପାଦନ ଲାଗି ରାଜ୍ୟ ଭିତ୍ତିଭୂମି ବରକସ କରବାରକେ ପଦକ୍ଷେପ ନେଉଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ କହିଛନ୍। ଏଥିଲାଗି ଖୁବ୍ ଜଲ୍ଦି ରାଜ୍ୟ ସରକାର ଇଭି ନୀତି ଆନ୍ବାରକେ ଯାଉଛନ୍ ବୋଲି ସେ କହିଛନ୍। ରାଜ୍ୟ ସୌରଚାଳିତ ବିଦ୍ୟୁତ୍ ଉତ୍ପାଦନ ଆଉ ଇଭି କେନ୍ଦ୍ର ତିଆରି ବାବଦେ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତି ଭୁବନେଶ୍ୱର ଲୋକସେବା ଭବନଠାରେ ସର୍ଭେଟେକ୍ ସଂସ୍ଥା ଏ ବାବଦ ତଥ୍ୟ ଉପସ୍ଥାପନ କରିଥିଲା। କେନ୍ଦ୍ର ସରକାର ସେପ୍ଟେମ୍ବର 23 ଆୟୁର୍ବେଦ ଦିବସ ଭାବେ ଘୋଷଣା କରିଛନ୍। ଆୟୁଷ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ ଫି ବଛର ହିନ୍ଦୁ ପରବ ଧନତେରସ୍ ଦିନ ଆୟୁର୍ବେଦ ଦିବସ ପାଳନ କରାଯାଉଥିଲା। ମାତ୍ର କେନ୍ସି ତାରିଖ ଧାରିଜ ନାହିଁ ହୋଇଥାଏ, ଯେଉଁଥିଲାଗି ଫି ବଛର ଅକ୍ଟୋବର 15 ନଭେମ୍ବର 12 ତକ ଆୟୁର୍ବେଦ ଦିବସ ପାଳନ ହେସି। ଏଟାକେ ନଜରଥି ରଖିକରି ଫି ବଛର 1 ସେପ୍ଟେମ୍ବର 23 ଆୟୁର୍ବେଦ ଦିବସ ଭାବେ ମନ୍ତ୍ରଣାଳୟ ତରଫ ଘୋଷଣା କରାଯାଇଛି। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷତି ସବୁ ଭାରତୀୟ ତ୍ରିରଙ୍ଗା ତଲେ ଯେତେବେଳେ ଏକଜୁଟ୍ ହେସନ୍ ସେତେବେଳେ କେନ୍ସି ଶକ୍ତି ଆମର ବିରୋଧୀ ସଫଲ ନାହିଁ ହୋଇପାରନ୍ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆଜି ସକାଳେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରାକେ ଶୁଭାରମ୍ଭ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ଅପରେସନ୍ ସିନ୍ଦୁରର ସଫଳତା ଉତ୍ତରୁ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଦେଶର ଆତଙ୍କବାଦ ବିରୋଧୀ ଅଭିଯାନକେ ଆହୁରି ବରକସ୍ କରବା। ତ୍ରିରଙ୍ଗାର 3 ରଙ୍ଗ ଆମକୁ ଶ୍ରଦ୍ଧା ଆଉ ସୌହାର୍ଦ୍ଦ୍ୟର ଆଦର୍ଶଥି ଅନୁପ୍ରାଣିତ କର୍ସି। ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଆଉ ତ୍ୟାଗର ପ୍ରେରଣାଦାୟୀ ମୁକ ସାକ୍ଷୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅପରେସନ୍ ସିନ୍ଦୁରର ସଫଳତା ପରେ ଆଜିର ଏହି ତ୍ରିରଙ୍ଗା ବାଇକ୍ ଯାତ୍ରା ଆତଙ୍କବାଦ ବିରୁଦ୍ଧରେ ଦେଶର ଅଭିଯାନକୁ ଆହୁରି
ସଶକ୍ତ କରିବ। ତ୍ରିରଙ୍ଗାର ତିନିରଙ୍ଗ ଆମକୁ ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଆଦର୍ଶରେ ଅନୁପ୍ରାଣିତ କରିଥାଏ। ଆମ ଜାତୀୟ ପତାକା ଆମର ସଂକଳ୍ପ, ସଂଘର୍ଷ, ବଳିଦାନ ଓ ତ୍ୟାଗର ପ୍ରେରଣାଦାୟୀ ମୁକ ସାକ୍ଷୀ ଅଟେ।
ତ୍ରିରଙ୍ଗା ବାଇକ୍ ଯାତ୍ରା ଥି ପୁଲିସ୍ ବାହିନୀ, ସୁରକ୍ଷା ବାହିନୀ, ଲୋକପ୍ରତିନିଧି ଆର୍ ସାଧାରଣ ଲୋକେ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଥି ଦୁହି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜକର ସହିତ ଅଲଗା ମନ୍ତ୍ରୀମାନେ ଯୋଗ ଦେଇଥିଲେ। ଇନ ଜନେଇ ଦିଆଯାଇପାରେ ଯେ ଅପରେସନ୍ ସିନ୍ଦୁରର ସଫଳତା ଉତ୍ରୁ ଭାରତୀୟ ଜନତା ପାର୍ଟି ତରଫୁ ଗଲାକାଲିଠାରୁ 11 ଦିନିଆ ତ୍ରିରଙ୍ଗା ଯାତ୍ରା ମୂଲ ହୋଇଛି। ଭାରତୀୟ ସଶସ୍ତ ବାହିନୀର ପାକିସ୍ତାନ ବିରୋଧୀ ସଫଳ କାର୍ଯ୍ୟାନୁଷ୍ଠାନ ବାବଦେ ଲୁକୁ ଜନାବାର ଇ ଅଭିଯାନର ଉଦ୍ଦେଶ୍ୟ ଆଏ। ଭାରତୀୟ ସୈନିକମାନଙ୍କ ତ୍ୟାଗ ଓ ବଳିଦାନକେ ସମ୍ମାନ ଜନାଇକରି ଆଇବାକାଲ ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଗୋଟିଏ ବାଇକ୍ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଶୋଭାଯାତ୍ରା ନେଲସନ୍ ମଣ୍ଡେଲା ଛକଠାନୁ ବାହାରିକରି ସମଲେଇ ମନ୍ଦିର ତକ୍ ଯିବା। ଏହି ଅବସରରେ ଯବାନମାନଙ୍କର ପରାକ୍ରମ ବାବଦେ ଲୁକୁ ଜନାଯିବା। ସେଆଡ଼େ ବୌଦ୍ଧ ଜିଲ୍ଲା ନଭିଲ ଆଇବାକାଲ ତ୍ରିରଙ୍ଗା ବାଇକ୍ ର୍ୟାଲି ଆୟୋଜନ କରାଯିବା। ଆଇବାକାଲ ସକାଳର 8 ବଜେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାଇକ୍ ଶୋଭାଯାତ୍ରା ବାହାରିକରି ସହର ପରିକ୍ରମା କରିବା। ଏଥିଲାଗି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବିଏସ୍ଏଫ୍ ଯବାନ ପୂର୍ଣ୍ଣମ କୁମାର ସଂଙ୍କୁ 22-3 ବନ୍ଦୀ କଲା ଉତ୍ରୁ ଆଜି ଛାଡ଼ିଲା ପାକିସ୍ତାନ ସେନା। April 23 ଦିନ ପୂର୍ଣ୍ଣମ ପଞ୍ଜାବର ଫିରୋଜପୁରଠାରେ ଭୁଲ୍ଥି ଅନ୍ତର୍ଜାତୀୟ ସୀମାରେଖା ପାର କରିଦେଇଥିଲେ। ସେହିଦିନୁ ହିଁ ପାକିସ୍ତାନ ରେଞ୍ଜରମାନେ ତାଙ୍କୁ ବନ୍ଦୀ କରିକି ରଖିଥିଲେ। ନିୟମ ଅନୁସାରେ ଆଜି ତାଙ୍କୁ ଭାରତକେ ହସ୍ତାନ୍ତର କରାଯାଇଛି ବୋଲି ବିଏସ୍ଏଫ୍ ତରଫରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଅସିତ କୁମାର ମହାପାତ୍ରଙ୍କୁ ଓଡ଼ିଶା ରିଏଲ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ଓରେରାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ଇତାର ସହିତ ରାଜେନ୍ଦ୍ର ମିଶ୍ର ଆଉ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଭାବେ ନିଯୁକ୍ତି ଦେଇଥିବା ନେଇକରି ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପଞ୍ଜିକରଣ ସମୟ ଆଇବାକାଲ ଶେଷ ହେଉଛି। ଇ ବାବଦେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍ତି ପଞ୍ଜିକରଣ ତାରିଖ ସରିଲା ଉତ୍ରୁ ବିଭାଗୀୟ ଅଧିକାରୀ ଆଉ କର୍ମଚାରୀମାନେ ଘର ଘର ବୁଲିକରି ଯୋଗ୍ୟ ହିତାଧିକାରୀମାନଙ୍କର ତାଲିକା ତିଆରି କରବାରକେ ସର୍ଭେ ମୂଲ କରିବେ। ଏବତକ୍ ପାଖାପାଖି 35 ଲକ୍ଷ ଲୋକ ଯୋଜନାଥି ପଞ୍ଜିକୃତ ହୋଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସମ୍ବଲପୁର ଜିଲ୍ଲାନ ଆଜିଠାନୁ ଡାଲୁଆ ଧାନଘିନା ମୂଲ ହୋଇଛି। ଆଜି ପହିଲା ଦିନ ସମ୍ବଲପୁର ବରେଇପାଲି ମାର୍କେଟ ୟାର୍ଡନ ଜିଲ୍ଲା ପ୍ରଶାସନ, ଚାଷୀ ଆଉ ମିଲର୍ସମାନଙ୍କର ବୈଠକ ଉତ୍ରୁ ଡାଲୁଆ ଧାନଘିନା ଲାଗି ମଣ୍ଡି ଶୁଭାରମ୍ଭ କରାଯାଇଛି। ଇ ବଛର 58ଟା ମଣ୍ଡିନ ଧାନଘିନା ଯିବା। କଟନି ଛଟନି ନାଇଁ କରବା ଲାଗି ଚାଷୀ ସଂଗଠନମାନେ ଯୋଗାଣ ବିଭାଗ ପାଖେ ଦାବି କରିଛନ୍। ସେଆଡ଼େ ବରଗଡ଼ ଜିଲ୍ଲାର ଭିନ୍ ଭିନ୍ ମଣ୍ଡିମାନଙ୍କେ ଆଜି ଧାନଘିନା ମୂଲ ହୋଇଛି। ବରଗଡ଼ ଗୋରୁ ବଜାରଠାରେ ନିୟନ୍ତ୍ରିତ ବଜାର କମିଟି ତରଫରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମଟି ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଧାନଘିନା ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି। ସେନ୍ତା ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନ ଅତାବିରା ଆଉ ଗୋଡ଼ଭଗା ମଣ୍ଡିନ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଧାନଘିନା ପ୍ରକ୍ରିୟା ମୂଲ କରିଛନ୍। ପଦମପୁର କେଉଟପାଲି ଆର୍ ଅଡ୍ଡା ମଣ୍ଡିକେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଉଦ୍ଘାଟନ କରିଛନ୍। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ କୁମେରକେଲି ଗାଁ ଆର୍ଏମ୍ସି ତରଫୁ ଗୋଟିଏ ସଚେତନତା ଶିବିର ହୋଇଯାଇଛି। ଏଥି ଡିଜିଟାଲ ଜରିଏ କେନ୍ତାକରି ଚାଷୀ ଦର ବିକ୍ରି କରାଯାଇପାରବା ସେ ବାବଦେ ବିଶେଷଜ୍ଞମାନେ ବୁଝିଥିଲେ। ଚାଷୀମାନଙ୍କ ଲାଗି ଥିବା ଭିନ୍ ଭିନ୍ ସରକାରୀ ଯୋଜନାମାନଙ୍କ ବାବଦେ ବୁଝାବାର ସହିତ ଆଇବା ଦିନେ ତାର ଉପଯୋଗ ବାବଦେ ଚାଷୀମାନଙ୍କୁ ବୁଝିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗଲାକାଲ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେଟା ଜାଗାକେ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆଇବା 27 ତାରିଖ ତକ କେରଳ ପହଞ୍ଚପାରେ ଆଉ ଜୁନ୍ ମାସର ପହିଲା ହପ୍ତାଥି ଓଡ଼ିଶା ପହଞ୍ଚବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଧୋକାଗଡ଼ି ସହିତ ଘଡ଼ଘଡ଼ି ଆର୍ ବର୍ଷା ହୋଇପାରେ। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି ଆର୍ ଗଞ୍ଜାମ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫୁ ଜବର ଧୋକାଗଡ଼ି ଆର୍ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ସେସେ ମୁଖିଆ ଖବର ଫେରଘାଏ। ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହୋଇଛି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ। 6ଟା ପ୍ରସ୍ତାବକେ ମିଳିଲା ମଞ୍ଜୁରୀ। ଛତିଶଗଡ଼ ତେଲେଙ୍ଗାନା ସିମ୍ନାନ ସୁରକ୍ଷା ବାହିନୀ ସାଙ୍ଗେ ଗୁଲି ମରାମରିଥି 31 ଜଣ ନକ୍ସଲଙ୍କର ମୃତ୍ୟୁ। ଆଉ ଅପରେସନ୍ ସିନ୍ଦୁରର ସଫଳତା ଉତ୍ରୁ ଭୁବନେଶ୍ୱରଠାରେ ତ୍ରିରଙ୍ଗା ବାଇକ୍ ଶୋଭାଯାତ୍ରା ହେଲା ମୂଲ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।